ആകാശവാണി. ନୂଆଦିଲ୍ଲୀରେ ଆଜି ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ଓ ଆଙ୍ଗୋଲା ରାଷ୍ଟ୍ରପତି. ୱେବ୍ସ ଶିଖର ସମ୍ମିଳନୀର ଆଜି ତୃତୀୟ ଦିନରେ ଆୟୋଜିତ ହେବ ଗୋଷ୍ଠୀ ବେତାର ଜାତୀୟ ସମ୍ମିଳନୀ. 2024-25 ଆର୍ଥିକ ବର୍ଷରେ 824.9 ବିଲିୟନ୍ ଡଲାରରେ ପହଞ୍ଚିଲା ଦେଶର ରପ୍ତାନୀ କାରବାର. ଅଷ୍ଟ୍ରେଲିଆର 48ତମ ସଂସଦ ପାଇଁ ଚାଲିଛି ମତଦାନ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 38 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ମାନୁଏଲ୍ ଗୁଙ୍କାଲେଭ୍ସ ଲୋରେଙ୍କୋଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ. ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି. ଆଙ୍ଗୋଲା ରାଷ୍ଟ୍ରପତି ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ. ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଅନେକ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବ୍ୟବସାୟିକ ସଂସ୍ଥା ଏବଂ ଗଣମାଧ୍ୟମ ସମେତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତି ଭବନରେ ଆଜି ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ. ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଛି। ସୂଚନାଯୋଗ୍ୟ, 38 ବର୍ଷ ପରେ ଆଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ଚଳିତ ବର୍ଷ ଉଭୟ ଭାରତ ଓ ଆଙ୍ଗୋଲା କୂଟନୈତିକ ସମ୍ପର୍କର 40 ବର୍ଷ ପୂରଣ କରୁଥିବାବେଳେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆସନ୍ତାକାଲି ଆଙ୍ଗୋଲା ରାଷ୍ଟ୍ରପତି ନୂଆଦିଲ୍ଲୀରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଉଭୟ ଦେଶ ମଧ୍ୟରେ ପୁଞ୍ଜିନିବେଶ ଏବଂ ବାଣିଜ୍ୟ ସମ୍ପର୍କକୁ ପ୍ରୋତ୍ସାହିତ କରିବେ। ୱେବ୍ସ ଶିଖର ସମ୍ମିଳନୀର ଆଜି ତୃତୀୟ ଦିନରେ କମ୍ୟୁନିଟି ରେଡିଓ ବା ଗୋଷ୍ଠୀ ବେତାର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ଲୋକମାନଙ୍କ ସହିତ ଅଧିକ ପ୍ରଭାବଶାଳୀ ଭାବରେ ଜଡ଼ିତ ହେବାର କ୍ଷମତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ ନୀତି ଓ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯିବ। ବିଶେଷ ଭାବରେ ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବା, ସେଥିରୁ ଶିକ୍ଷା କରିବା ଏବଂ ଶ୍ରେଷ୍ଠ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦିଆଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଜନସଞ୍ଚାର ସଂସ୍ଥାନର ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମୁମ୍ବାଇରେ ଚାଲିଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ 2025ରେ ଗତକାଲି କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଥମ ଭାଗ ଶେଷ ହୋଇଛି। ସମ୍ମିଳନୀରେ ଏହି ବିଭାଗରେ 32 ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗୀମାନେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ, ଆନିମେସନ, ଗେମିଂ, ଚଳଚ୍ଚିତ୍ର ନିର୍ମାଣ, ସଙ୍ଗୀତ ଏବଂ ଡିଜିଟାଲ୍ ଆର୍ଟ କ୍ଷେତ୍ରରେ ପାରଙ୍ଗମତା ପ୍ରଦର୍ଶନ କରିଥିଲେ। କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜରେ 1 ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଥିବାବେଳେ 60ଟି ଦେଶରୁ 1,100ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଯୁବପିଢ଼ିର ନବସୃଜନ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୱେବ୍ସ 2025 ଏକ ଐତିହାସିକ ମୁହୂର୍ତ୍ତ। ପ୍ରତିଯୋଗୀମାନଙ୍କ ମଧ୍ୟରେ ଥିବା ନବସୃଜନତାକୁ ସମ୍ମାନିତ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏକ ନୂଆ ଆହ୍ୱାନକୁ ପ୍ରତିଯୋଗୀମାନେ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଯୁବ ପ୍ରତିଭାମାନଙ୍କୁ ଏହି ମଞ୍ଚ ସେମାନଙ୍କ ଅନ୍ତର୍ନିହିତ କାର୍ଯ୍ୟଦକ୍ଷତା ପ୍ରକାଶ ଦିଗରେ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିଛି।
कई देशों के मंत्री यहाँ पे प्रेजेंट हैं, करीब 60 देशों से पार्टिसिपेशन हुआ है और इसमें सभी ने इस तरह के आयोजन को सराहा है। हम सब जानते हैं कि वर्ल्ड इकोनॉमिक फोरम भी कभी एक बहुत छोटे से तरीके से स्टार्ट हुई थी। वर्ल्ड ऑडियो विजुअल एंटरटेनमेंट समिट एक अच्छी शुरुआत हुई है, जिससे कि मीडिया और एंटरटेनमेंट के पूरे जगत में एक ये बड़ा बेंचमार्क बनेगा। नौजवानों में खासकर बहुत इंटरेस्ट है। दिस काइंड ऑफ प्लेटफॉर्म वॉज नीडेड फॉर मेनी मेनी इयर्स।
ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ୱେବ୍ସକୁ ଯୁବବର୍ଗଙ୍କ ସୃଜନଶୀଳତା ଓ ପ୍ରଯୁକ୍ତି ବିଦ୍ୟାର ଏକ ମିଳିତ ମଞ୍ଚ ବୋଲି ଦର୍ଶାଇଛନ୍ତି। ଜଣେ ପ୍ରତିଯୋଗୀ ଅବାଦ ଅହମ୍ମଦ କହିଛନ୍ତି, ଶାସ୍ତ୍ରୀୟ ସଙ୍ଗୀତର ବିକାଶ ଦିଗରେ ଏହି ମଞ୍ଚ ଅପୂର୍ବ ସୁଯୋଗ ପ୍ରଦାନ କରିଛି।
मुझे ये बहुत प्राउड फीलिंग है कि मैं ये अचीव कर पाया हूँ। ये इतना बड़ा रियलिटी शो वाओ उस्ताद वेव्स की थ्रू ये हुआ है। ये एक प्लेटफॉर्म उन्होंने क्लासिकल म्यूजिक को दिया, तो इसका मतलब है कि वो क्लासिकल म्यूजिक को दिखाना चाहते हैं, पूरी दुनिया में फैलाना चाहते हैं, तो यही सबसे बड़ा प्लेटफॉर्म है।
आपण माने संवाद सुनुछंती आकाशवाणी रु। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ 2024-25 ଆର୍ଥିକ ବର୍ଷରେ ଭାରତର ମୋଟ ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର 824.9 ବିଲିୟନ୍ ଡଲାରରେ ପହଞ୍ଚିଛି। ପୂର୍ବ ବର୍ଷର ରପ୍ତାନୀ 778.1 ବିଲିୟନ୍ ଡଲାର ତୁଳନାରେ ଏହା 6.1% ଅଧିକ। ସେବା ରପ୍ତାନୀ କ୍ଷେତ୍ରରେ 13.6% ବୃଦ୍ଧି ଘଟି ଏହା 387.5 ବିଲିୟନ୍ ଡଲାର ଛୁଇଁଛି। ଗତ ମାର୍ଚ୍ଚରେ କେବଳ ସେବା ରପ୍ତାନୀ ବାର୍ଷିକ 18.6% ବୃଦ୍ଧି ପାଇ 35.6 ବିଲିୟନ୍ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଣ ପେଟ୍ରୋଲିୟମ୍ ରପ୍ତାନୀ 374.8 ବିଲିୟନ୍ ଡଲାରରେ ପହଞ୍ଚିଥିବାବେଳେ ସାମଗ୍ରୀ ରପ୍ତାନୀ ପୂର୍ବ ବର୍ଷ ଅପେକ୍ଷା 6% ବୃଦ୍ଧି ପାଇ 437.4 ବିଲିୟନ୍ ଡଲାରରେ ପହଞ୍ଚିଛି। ବାଣିଜ୍ୟ ମନ୍ତ୍ରଣାଳୟର ପୂର୍ବ ଆକଳନ 820.93 ବିଲିୟନ୍ ଡଲାରକୁ ଦେଶର ରପ୍ତାନୀ ଅତିକ୍ରମ କରିଥିବା ରିପୋର୍ଟରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀଠାରେ 58,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ସଡ଼କ, ରେଳବାଇ ତଥା ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଗଠନ ତଥା ଆନ୍ଧ୍ରପ୍ରଦେଶର ଆକାଂକ୍ଷା ପୂରଣ କରିବା ଦିଗରେ ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଡିଜିଟାଲ୍ ଏବଂ ସାମାଜିକ ଭିଭିଭୂମି ବିକାଶ ଉପରେ ପ୍ରାଥମିକତା ଦେଇ ଦେଶ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି।
ଏହା ବେସିକ ଇନ୍ଫ୍ରାଷ୍ଟ୍ରକ୍ଚର କେ ନିର୍ମାଣ କେ ଲିଏ ସଭି କଦମ ଉଠାଏ ଗଏ ହେ। ଅବ ଚନ୍ଦ୍ରବାବୁ ଗାରୁ କେ ନେତୃତ୍ୱ ମେ ରାଜ୍ୟ ସରକାର ବନ୍ନେ କେ ବାଦ ଏହା ବିକାଶ କାର୍ଯ୍ୟ ମେ ତେଜି ଆ ଗଇ ହେ। ହାଇକୋର୍ଟ, ବିଧାନସଭା, ସେକ୍ରେଟାରିଏଟ, ରାଜଭବନ ऐसी कई जरूरी बिल्डिंग बनाने के कामों को भी प्राथमिकता दी जा रही है।
ଗତ 10 ବର୍ଷ ମଧ୍ୟରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଏବଂ ଆଧୁନିକ ବିହନ ଯୋଗାଇଦେବା ଲାଗି କେନ୍ଦ୍ର ସରକାର 12,00,000 କୋଟି ଟଙ୍କା ବ୍ୟୟ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବିଶାଖାପଟ୍ଟନମରେ ଏକତା ମଲ୍ ସମ୍ପୂର୍ଣ୍ଣ ହେବା ପରେ ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସୁଦୃଢ଼ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବିର ଅମୃତସର ଆଞ୍ଚଳିକ ୟୁନିଟ୍ 4ଟି ରାଜ୍ୟରେ ଗତ 4 ମାସ ଧରି ଚାଲିଥିବା ଅଭିଯାନ ଜରିଆରେ ଡ୍ରଗ୍ ଡାଇଭରସନ୍ କ୍ୟାଟେଲ୍କୁ ନଷ୍ଟ କରିଛି। ଏଥିରେ 547 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ 15 ଜଣଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଏନ୍ସିବିକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତ ନିଶାଦ୍ରବ୍ୟ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନିଶାମୁକ୍ତ ଭାରତ ଗଠନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଶ୍ରୀ ଶାହା କହିଛନ୍ତି। ଅଷ୍ଟ୍ରେଲିଆର 48ତମ ସଂସଦର ସଦସ୍ୟ ଚୟନ ପାଇଁ ମତଦାନ ଚାଲିଛି। ପ୍ରତିନିଧି ସଭାର 150ଟି ଆସନ ଏବଂ ସିନେଟ୍ର 76ଟି ଆସନରୁ 40ଟି ଆସନ ଲାଗି ମତଦାନ ଚାଲିଥିବା ଜଣାପଡ଼ିଛି। ଭାରତୀୟ ସମୟ ଆଜି ଭୋର 3:30ରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା 1:30 ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ ଶାସକ ଲେବର ପାର୍ଟିର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନରେ ଅନେକଗୁଡ଼ିଏ ସ୍ୱାଧୀନ ଏବଂ ଛୋଟ ଛୋଟ ଦଳଗୁଡ଼ିକ ମଧ୍ୟ ଭାଗ ନେଇଛନ୍ତି। ଚଳିତ ନିର୍ବାଚନରେ ଅଷ୍ଟ୍ରେଲିଆରେ ଜୀବନଧାରଣ ମାନ ଓ ଅତ୍ୟଧିକ ଖର୍ଚ୍ଚ ପ୍ରମୁଖ ପ୍ରସଙ୍ଗ ହୋଇଛି। ବିଶେଷକରି ସ୍ୱାସ୍ଥ୍ୟସେବା ଏବଂ ବାସଗୃହ ଉପଲବ୍ଧତା ଭଳି ପ୍ରସଙ୍ଗ ଏହି ନିର୍ବାଚନରେ ପ୍ରମୁଖ ବିଷୟ ପାଲଟିଛି। ଚିଲିର ଦକ୍ଷିଣ ଉପକୂଳରେ ଗତକାଲି 7.4 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ସେଠାକାର କର୍ତ୍ତୃପକ୍ଷ ସୁନାମି ସତର୍କତା ଜାରି କରିଛନ୍ତି, ଫଳରେ ଚିଲି ଏବଂ ଆର୍ଜେଣ୍ଟିନାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିଦିଆଯାଇଛି। କେପ୍ ହର୍ନ ଓ ଆଣ୍ଟାର୍କାଟିକା ମଧ୍ୟରେ ମାତ୍ର 10 କିଲୋମିଟର ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଦକ୍ଷିଣ ଆମେରିକାରେ ଭୂମିକମ୍ପ ଅନୁଭୂତ ହେବା ପରେ ହଜାର ହଜାର ଲୋକ ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି। ଚିଲିର ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ ଆର୍ଜେଣ୍ଟିନା ଉପକୂଳରୁ ପ୍ରାୟ 2,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଇପିଏଲ୍ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 38 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 224 ରନ୍ ସଂଗ୍ରହ କରିଥିଲା। ଜବାବରେ ସନ୍ରାଇଜର୍ସ ହାଇଦ୍ରାବାଦ 20 ଓଭର୍ରେ 6 ୱିକେଟ୍ ବିନିମୟରେ 186 ରନ୍ କରିଥିଲା। ଆଜି ଆଇପିଏଲ୍ ସିରିଜ୍ର ପରବର୍ତ୍ତୀ ମ୍ୟାଚ୍ରେ ସନ୍ଧ୍ୟା 7:30ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ଓ ଆଙ୍ଗୋଲା ରାଷ୍ଟ୍ରପତି। ଓଏଫ୍ସି ଶିଖର ସମ୍ମିଳନୀ ଆଜି ତୃତୀୟ ଦିନରେ ଆୟୋଜିତ ହେବ ଗୋଷ୍ଠୀ ବେତାର ଜାତୀୟ ସମ୍ମିଳନୀ। 2024-25 ଆର୍ଥିକ ବର୍ଷରେ 824.9 ବିଲିୟନ୍ ଡଲାରରେ ପହଞ୍ଚିଲା ଦେଶର ରପ୍ତାନୀ କାରବାର। ଅଷ୍ଟ୍ରେଲିଆର 48ତମ ସଂସଦ ପାଇଁ ଚାଲିଛି ମତଦାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 38 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।